ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ପାଣିର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ରାଜ୍ୟ ପରିବହନ ବିଭାଗର ସୂଚନା, ଆଞ୍ଚଳିକ ପରିବହନ କାର୍ଯ୍ୟର ସଂଖ୍ୟା ବୃଦ୍ଧି ହେବ, ଏ ନେଇ ରାଜ୍ୟ ସରକାରଙ୍କୁ ଶୀଘ୍ର ପ୍ରସ୍ତାବ ଦିଆଯିବ। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ନିଯୁକ୍ତି କରାଯିବ ଓଏଏସ୍। ରାଜ୍ୟରେ ପ୍ରତିଦିନ ବୃଦ୍ଧି ପାଉଛି ଯାନବାହନ ସଂଖ୍ୟା, ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା 47,15,000 ଗାଡ଼ି ପଞ୍ଜୀକୃତ, କେବଳ ଭୁବନେଶ୍ୱରରେ ଗାଡ଼ି ସଂଖ୍ୟା 9,00,000ରୁ ଅଧିକ। ଆସନ୍ତାକାଲି ଠାରୁ ବିଧାନସଭାର ମୌସୁମୀ ଅଧିବେଶନ, ସରକାରଙ୍କୁ ଘେରିବା ଲାଗି ବିରୋଧୀ ଦଳ ପ୍ରସ୍ତୁତ, ରଣନୀତି ପ୍ରସ୍ତୁତ ପାଇଁ ଆଜି ବିଜେପି ବିଧାୟକ ଦଳ ବୈଠକ। ବିସ୍ଫୋରଣରେ ପାକ୍ ପଞ୍ଜାବ ପ୍ରଦେଶର ଗୃହମନ୍ତ୍ରୀଙ୍କ ମୃତ୍ୟୁ, ଗୃହମନ୍ତ୍ରୀ ସୁଦା ଖାନଜାଦାଙ୍କ ସମେତ 12 ଜଣଙ୍କ ମୃତ୍ୟୁ। ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ସାଇନା ନେହୱାଲ ପରାସ୍ତ, ଫାଇନାଲରେ ସାଇନାଙ୍କୁ ହରାଇଲେ ଜରୋଲିନା ଚାମ୍ପିଅନ। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ରଖନ୍ତୁ। ଧନ୍ୟବାଦ।